ీరూచౌరీష్మయమానాంబుజ పీతాంబరధరీ సాక్షాత్మన్మతమన్మత విష్ణుచక్రవర్తి వస్తుతంతు స్మయమానం తాసాం ఆనందార్థమేవం ప్రఫుల్లీకృతం ముఖాంబుజమేవ హృదయజంతు హృదయజంతు సంతపమేవ జస్య సహ యద్యో స్మయమానం యో స్మిత హాస్య కోసం భగవాన్ కింద భిత్తిరే తన సంతాప రయిచి ఏది తాకు సే అంటే దూరై యాయిచింది తను తాసాం సేయ గోపీ మనే జతలే విరహరే గోపీకి గాన కరి బుల్తలే తాంక భిత్తిరే ఆవిర్భూత భగవాన్ ఆవిర్భావ కలే ସୌରୀ ଭଗବାନ ଆବିର୍ଭାବ କିଭଳି ନା ପୀତାମ୍ବର ପୀତାମ୍ବର ଧାରଣ କରିଛନ୍ତି କ୍ଷମା ପ୍ରାର୍ଥନା କରୁଛୁ କରିବା ପାଇଁ ସେଇପାଇଁ ଇଏ କରୁଛନ୍ତି ଏଇ ଭାବଟା ହେଉଛି ତାଙ୍କର ପୀତାମ୍ବର ଧର ସଗ୍ବି ସଗ୍ବି କହିଲେ ବନମାଳ ପରିଧାନ କରିଛନ୍ତି ମାନେ ଫୁଲ ଫୁଲର ମାଳ ସାକ୍ଷାତ କିଭଳି ସେ ଦୁଶନ୍ତି ନା ମନ୍ମଥ ମନ୍ମଥ ସାକ୍ଷାତ ମନ୍ମଥ ମନ୍ମଥ ଯମଷ୍ଟି ହିଁ କାମ ତମ ତସ୍ୟାବି ମନୋ ମଥାତିଥି ସହ ସମସ୍ତ କାମକୁ ଯିଏ ମଥନ କରିଦିଅନ୍ତି ତମକୁ ମାନେ କାମକୁ ରୋଗ ରୂପା ନିବାରଣ କରନ୍ତି ସେଇ ଭଗବାନ ମୂଳକୁ ଆରୋଗ୍ୟ କରନ୍ତି ସେଇ ଭଗବାନ ସାକ୍ଷାତ ମନ୍ମଥ ମନ୍ମଥ ସେଇ ଭଗବାନ ଆବିର୍ଭାବ ତେଣୁ 22 ଶ୍ଲୋକରେ କୁହାଯାଉଛି ଭଗବାନ କହୁଛନ୍ତି ତାପରେ ନ ପାରୟଂ ନିରବଧ୍ୟ ସଂଯୁଜା ସୁସାଧ କୃତ୍ୟଂ ବିବୁଧାୟୁଷା ବିବ ଯା ମହାଭଜନ ଦୁର୍ଜର ଗେହ ଶୃଙ୍ଖଳା ସମ୍ପୃଶ୍ୟ ତଦ୍ଭ ପ୍ରତିଜାତି ସାଧନା ଭଗବାନ କହୁଛନ୍ତି ନ ପାରୟଂ ନିରବଧ୍ୟ ସଂଯୁଜା ନିରବଧ୍ୟ ମାନେ ନିଷ୍କପଟ ଭାବରେ ତୁମେ ମୋ ସହିତ ଯୁକ୍ତ ହେଇକି ରହିଛ ତେଣୁ ତୁମର ତା ପ୍ରତିବଦଳରେ ମୁଁ କିଛି ଦେଇପାରୁନି ନ ପାରେ ମୁଁ ଋଣୀ ହେଇଗଲି ନିରବଧ୍ୟ କାମକର୍ମ ଲୋକଧର୍ମ କାମ କର୍ମ ଲୋକ ଧର୍ମ ଶାସ୍ତ୍ର ଅପେକ୍ଷା ରହିଥିଏ ନା ନିରୁପାଧି ସଂଯୁକ୍ତ ତୁମର ଲୋକଧର୍ମ କର୍ମ ଧର୍ମ ଶାସ୍ତ୍ର ଯେଉଁ ନୀତି ନିୟମ ରହିଛି ସବୁ ଅପେକ୍ଷା ଉପେକ୍ଷା କରିକିରି ମୋ ପାଇଁ ତୁମେ ସବୁ କିଛି ତ୍ୟାଗ କରିଛ ତେଣୁ ଏଇଭଳି ଭାବରେ ତୁମେ ଯେହେତୁ ମୋ ସହିତ ଯୁକ୍ତ ହେଇଛ ନ ପାର ଏ ପ୍ରତିକର୍ତ୍ତୁ ନ ଶକ୍ନୋମି ପ୍ରତିକର୍ତ୍ତୁ ମାନେ ତୁମର ତା ବଦଳରେ କିଛି ମୁଁ ଦେଇପାରିବେ ବିବୁଧା ଯୁଷା ବି ସ୍ୱସାଧୁ ତୁମେ ଯେଉଁ ସାଧୁ କାର୍ଯ୍ୟ କରିଛ ଆର ପ୍ରତି ବଦଳରେ ମୁଁ ବିବୁଧା ଯୁଷା ବି କୃତ୍ୟଂ ଇତି ଏକ ବଚନ ବିବୁଧା ମାନେ ଦେବତାମାନଙ୍କର ଆୟୁଷ ପ୍ରାପ୍ତ ହେଲେ ମଧ୍ୟ ଦେବତାମାନଙ୍କର ଆୟୁଷ ବ୍ରହ୍ମାଙ୍କର ଆୟୁଷ ହେଉଛି ଗୋଟେ ଦିନ ହେଉଛି ଆମର 1000 ଦିବ୍ୟ ଯୁଗ 432 କୋଟି ବର୍ଷ ଏଭଳି ଭାବରେ ଦେବତାମାନଙ୍କର ଆୟୁଷ ପ୍ରାପ୍ତ ହେଲେ ବି ତୁମର ଋଣ ଶୁଝିପାରିବନି କୃତ୍ୟଂ ସବୁ ବ୍ୟବହାର କରାଯାଉଛି ସୋ ସାଧୁ କୃତ୍ୟଂ ଇତି ଏକ ବଚନ ହେଇ ନା ଯୁଷ୍ମାକଂ କ୍ଷଣିକାମପି କୃତ୍ୟମ ଇତ୍ୟର୍ଥ ତୁମର ଜୀବନସାରା କଥା ଯାହାକୁ ଛାଡ଼ ଗୋଟିଏ କୃତ୍ୟମ ବୋଲେ ଏକ ବଚନ ହେଉଛି ମାନେ କ୍ଷଣଙ୍କର ଯେଉଁ ତୁମେଙ୍କର ଯେଉଁ ଭଜନ ତାକୁ ମୁଁ ଶୁଝିପାରିବିନି ଆଉ ତ ଜୀବନସାରା କଥା ତ ଛାଡ଼ କାହିଁକି ଶୁଝିପାରିବିନି ଅହଂ ତୁ ପିତୃ ଭାତରି ସ୍ୱେଷୁ ବନ୍ଧୁସ୍ୱେପି ସ୍ନେହାମି ଚ ଯସ୍ମାନ ବଜାମି ତୁମେ ସବୁକିଛି ଛାଡ଼ି ମୋର ଭଜନ କରୁଛ ମୁଁ କିନ୍ତୁ ପିତା ମୋର ପିତାଙ୍କର ଆନନ୍ଦ ଉତ୍ପନ୍ନ କରୁଛି ଭ୍ରାତାମାନଙ୍କର ଆନନ୍ଦ ଉତ୍ପନ୍ନ କରୁଛି ବନ୍ଧୁମାନଙ୍କର ଆନନ୍ଦ ଉତ୍ପନ୍ନ କରୁଛି ସ୍ନେହ ସମସ୍ତଙ୍କୁ ମୁଁ ଭଲ ପାଉଛି ଆଉ ତୁମକୁ ଛାଡ଼ିକି ତୁମକୁ ଭଲ ପାଇପାରିବି ଯସ୍ମାନ ସେଇଥିପାଇଁ ମୁଁ ତୁମର ଋଣ ଶୁଝିପାରିବି ଋଣୀ ରହିଗଲି ଭଗବତରେ ଯେଉଁ ଭଗବାନ କହିଲେ ଯେ ଯଥାମାନେ ପ୍ରବଦ୍ୟନ୍ତେ ଇତି ସ୍ୱ ପ୍ରତିଜ୍ଞାତ ବି ଖୁତ ଇତି ନିଚ୍ୟୁତ ମୋର ଯେଉଁ ପ୍ରତିଜ୍ଞା କରିଥିଲି ଚତୁର୍ଥ ଅଧ୍ୟାୟରେ ଭଗବତ ଗୀତାରେ ଯେ ଯିଏ ଯେଉଁଭଳି ଭାବରେ ମୋର ଶରଣ ଆସିବ ମୁଁ ତାକୁ ସେଭଳି ଭାବରେ ପୁରସ୍କୃତ କରିବି ତେଣୁ ଏଇଟା ତୁମ ପାଖରେ ମୁଁ ଋଣୀ ରହିଗଲି ଏଇଟା ଭାବ ତାପରେ ଦଶମ ସ୍କନ୍ଧ ତେତିଶ ଅଧ୍ୟାୟ ଶ୍ଳୋକ ତିନି ଅଛନ୍ତି। ରାସସ୍ୱ ସମ୍ପ୍ରବୃତ୍ତ ଗୋପୀ ମଣ୍ଡଳ ମଣ୍ଡିତ ଯୋଗେଶ୍ୱରେଣ କୃଷ୍ଣେନ ତାସଂ ମଧ୍ୟ ଦ୍ୱୟଦ୍ୱୟ। ତାପରେ ରାସର ଆରମ୍ଭ ହେଲା। ଶ୍ରୀକୃଷ୍ଣ ଏକ ପରମାଣୁ ମାତ୍ର ସମୟରେ ମଣ୍ଡଳ ମଧ୍ୟରୁ ଆସି ମଣ୍ଡଳସ୍ଥ ତ୍ରିଶତ କୋଟି ଗୋପୀଙ୍କୁ ନୃତ୍ୟ ସହକାରେ ଆଲିଙ୍ଗନ କରି ପୁନରାୟ ମଧ୍ୟରେ ଅବସ୍ଥିତ ହେଲେ। ତିରିଶ କୋଟି ଗୋପୀଙ୍କ ପାଖରେ ସେ ନିଜକୁ ବିସ୍ତାର କରିଥିଲେ। ହଁ, ସବୁ ଇଏରୁ ଆସିଛନ୍ତି। ଶିବଜୀ ଯାଇ କରିଛନ୍ତି। ଏକ ପରମାଣୁ ମାତ୍ର କାଳ ନେଇବ ମଧ୍ୟମ ପ୍ରଦେଶାଦାଗାତ୍ୟ ମଣ୍ଡଳସ୍ଥା ତ୍ରିଶତ କୋଟି ଗୋପୀ ନୃତ୍ୟଂ ପରିରଭ୍ୟ ପୁନର୍ମଧ୍ୟପ୍ରଦେଶ ଗତ ବହୁ ଏଦି ଆଳତଚକ୍ରଦାପି ତସ୍ୟ ଗତି ଲାଘବମ ଅଧିକ। ଆଳତଚକ୍ର ଭଳି ସେ ଗତି କରୁଛନ୍ତି ଭଗବାନ। କେତେବେଳେ କେଉଁଠି ରହୁଛନ୍ତି ତାର ତେଣୁ ରାସୋତ୍ସବ ସମ୍ପ୍ରଭୃତ ଏଇଭଳି ଭାବରେ ଆପଣ ପ୍ରବୃତ୍ତ ହେଲେ ରାସୋତ୍ସବରେ ରାସ ଉତ୍ସବ ସେଇଟା ରାସ ସମସ୍ତଙ୍କର ଆନନ୍ଦ ବିଧାନ ହେଉଛି। ରାସୋତ୍ସବ ଉତ୍ସବ ମାନେ ଯେମିତି ଆନନ୍ଦ ପ୍ରାପ୍ତ ସେଇଭଳି ରାସ ଉତ୍ସବ ଗୋପୀ ମଣ୍ଡଳ ମଣ୍ଡିତ ଗୋପୀମାନେ ଏଭଳି ଭାବରେ ମଣ୍ଡଳ ହେଇକିରି ଭଗବାନଙ୍କ ସହିତ ରାସଲା କରୁଛନ୍ତି। ଯୋଗେଶ୍ୱରାଣୀ କୃଷ୍ଣେଣ ତା ଆଶା ମଧ୍ୟ ଦେଇ ଦେବ। ଭଗବାନ ଯୋଗେଶ୍ୱର ବୋଲି କହୁଛି। ଯୋଗ କହିଲେ ଯେତେ ଐଶ୍ୱର୍ଯ୍ୟ ଅଛି, ଯେତେ ସିଦ୍ଧି ଅଛି, ଯୋଗ ସିଦ୍ଧି ସବୁକିଛି ସେ ନିୟନ୍ତ୍ରଣକାରୀ ଯୋଗେଶ୍ୱର ସିଦ୍ଧି କରୁଛି। ତେଣୁ କୃଷ୍ଣ ଏଇଭଳି ଭାବରେ ତା ଆଶା ମଧ୍ୟ ଦ୍ୱୟ ଦୁଇ ଜଣ ଗୋପୀଙ୍କ ମଧ୍ୟରେ ଜଣେ ଏଇଭଳି ଭାବରେ ସବୁ ଗୋପୀ ଭାବୁଛନ୍ତି କୃଷ୍ଣ ଆମ ପାଖରେ ଅଛନ୍ତି। ପ୍ରବିଷ୍ଟେନ ଗୃହୀତାନଂ କଣ୍ଠେ ସ୍ୱ ନିକଟଂ ସ୍ତ୍ରୀୟ ଜଂ ମନ୍ୟରନ୍ ନରସ୍ତାବ ବିମାନ ସତସଂକୁଳଂ ଦିବ୍ୟଗୋସାଂଶ ଧାରାଣାମ ଅସୁଖ ହୃଦାତ୍ମନାମ। ସେଠି ମଧ୍ୟ ଏଇଟା କ'ଣ ହେଇଛି ଯୋଗେଶ୍ୱର କୃଷ୍ଣ ନା ସେଠି ମଧ୍ୟ ସବୁ ଦେବତାମାନେ ତାଙ୍କର ବିମାନ ସବୁ ଆସିକିରି ସବୁ ଦର୍ଶନ କରୁଛନ୍ତି ଭଗବାନଙ୍କର। ଏସବୁ ଲୀଳା ସବୁ ଦେବତାମାନେ ଦାସଭକ୍ତ, ସେମାନେ ମାଧୁର୍ଯ୍ୟ ଭକ୍ତ ନୁହନ୍ତି, ଦାସଭକ୍ତ। ତେଣୁ ସୁତରାଂ ବିଳାସ ଦର୍ଶନରେ ଅଯୋଗ୍ୟ ହୋଇଥିବାରୁ କେବଳ ନୃତ୍ୟ ଦେଖିଥିଲେ। କେବଳ ସେ ଦେଖିଛନ୍ତି ନୃତ୍ୟ ଦେଖିଥିଲେ, କାରଣ ଏଇସବୁ ଲୀଳାକୁ ସେମାନେ ଦେଖିପାରିନାହାନ୍ତି। ଦୁଇ ଜଣଙ୍କ ମଧ୍ୟରେ ଜଣେ ଏଇସବୁ ଲୀଳା ଦେଖିନାହାନ୍ତି। ଶ୍ରୀକୃଷ୍ଣଙ୍କୁ ଦର୍ଶନ କଲେ ଗୋପୀ ଦର୍ଶନ କରିନାହାନ୍ତି, ଗୋପୀମାନେ ସେଠି ଅଛନ୍ତି ସେଇଟା ଦେଖିନାହାନ୍ତି ଦେବତାମାନେ, ବିଷ୍ଣୁ ଚକ୍ରବର୍ତ୍ତୀ କହୁଛନ୍ତି। କିନ୍ତୁ ଦେବସ୍ତ୍ରୀଗଣ ବିଳାସ ଦର୍ଶନ ଯୋଗ୍ୟ ହୋଇଥିବାରୁ ସେମାନେ ବିଳାସ ନୃତ୍ୟ ସବୁ ଦେଖିଥିଲେ, ଗୋପୀମାନଙ୍କୁ ଦେଖିଲେ ସବୁ ଦେଖିଲେ ଦେବତା। ସ୍ତ୍ରୀମାନେ ମୂର୍ଖ ନୁହନ୍ତି, ଦେବତା ମୂର୍ଖ, ଦେବତାମାନେ ମୂର୍ଖ କ'ଣ?
ଦେବତା
ନାଇଁ, ଦେବତା ସ୍ତ୍ରୀମାନେ ବହୁତ ଜ୍ଞାନ ତାଙ୍କର ବହୁତ ଅଛି ସେଭଳିଆ ଦେବତା ତାଙ୍କର ଦିବ୍ୟକସାନ ସେମାନେ ବେଦ ଅଧ୍ୟୟନ ସବୁ କରିକିରି ଯାଉଛନ୍ତି ସ୍ୱର୍ଗ ଲୋକ ନା ଉନ୍ନତ ଅଧ୍ୟୟନ କରିକି ଯାଉଛନ୍ତି ଦିବ୍ୟକସାନ ଦେବ ଲୋକର ଯେଉଁମାନେ ଅଛନ୍ତି ବ୍ରହ୍ମାଦୀନା ବ୍ରହ୍ମା ମଧ୍ୟ ଅତ୍ର ଉତ୍ସୁକାଦିତି କୃଷ୍ଣ ନୃତ୍ୟାଂଶ ଏବ ନୁହନ୍ତୁ ରମସ୍ୟ ରସସ୍ୟ ବିଳାସ କେବଳ ଭଗବାନ। ତେଣୁ ଏତିକି କଥା ଆପଣ ରଖିବା ନା ଆଉ କ'ଣ କହିବା? ଷୋହଳତମ ଏବଂ ତେତିଶ ପଚିଶ ଅଛନ୍ତି ତାପରେ ଅର୍ଜୁନ ଇଏ ପଚାରିବେ କାହିଁକି ଭଗବାନ ଏଭଳି ଲୀଳା ସବୁ କଲେ ଏଇଟା ଆମେ କାଲିକି ଆଲୋଚନା କରିବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି।